ଇରେ ଗୁଗୁଲା, ଓ ଇରେ ମୁଁ ଶୁଣିଲି କାଲି ତୁ କାଳେ କାନ୍ଦୁଥିଲୁ, କଣ ଖବର? ପ୍ରେମରେ ବ୍ରେକଅପ୍ ହେଇଗଲା କି?
ନାଇଁ ମୋ ଭାଇନା, ଆଖିରେ କଣ ଗୋଟେ ପଡିଗଲା ତ?
ସତ ମାନୁନୁ ଗୁଗୁଲି ସହିତ କଜିଆ ହେଇଛି? ତ ହସ, ତମ ଲଭ ଆଉ ଆଖିରେ ବାଲି ପଡିବା ପୁରା ସମାନ। ବାଲି ବାହାରିଗଲା ଆଖି ଭଲ, କଲେଜ ସରିଗଲା ଲଭ ଓଭର, ଘରକୁ ଚାଲ।
ହଁ ସେଇଆ ନୁହେଁ ତ ଆଉ କଣ?
ଆଉ କଣ ନା ଡେମ୍ପ ଢଣ। ଆଜିକାଲିକା କଲେଜ ପିଲା ପ୍ରେମରେ ଭାରି ଖିଲାଡ଼ି, ଏକା ସାଙ୍ଗରେ ତିନି ଚାରିଟା ଧରି ଖେଳନ୍ତି କବାଡ଼ି। ବହି ଖାତା ଦେଖା ନାହିଁ, ଖାଲି ଝିଅ ପାଇଁ ହାଇ ପାଇଁ, ଫେସବୁକ୍ରେ ଫଟୋ ଅପଡେଟ୍ ଲାଇକ୍ ଗଣିବା ପାଇଁ। ଆଉ ତ କିଛି ବାଳୁଙ୍ଗା ଫେସବୁକ୍ରେ ଚାଙ୍ଗା ସୁନ୍ଦରୀ ଝିଅଙ୍କ ଫଟୋ ରଖିଦେଇ ଖେଳୁଥିବେ ଖେଳ ନଙ୍ଗା, ଟୋକା ବି ବାଇଆ ବେଙ୍ଗା ଚାଟ କରୁଥିବେ ଚାଙ୍ଗା।
କଲେଜ ପିଲା ପ୍ରେମ ପାଗଲା, ପାଠ ପଢା ସରିଗଲେ ଖେଳ ସରିଲା। କଲେଜ ପିଲା ପ୍ରେମ ପାଗଲା, ପାଠ ପଢା ସରିଗଲେ ଖେଳ ସରିଲା।
ଓ ଭାଇନା,
ଓ
ମୋ ଗାର୍ଲଫ୍ରେଣ୍ଡ ସେମିତି ନୁହଁ, ସକାଳୁ ଉଠିବ ମତେ କଲ୍ କରିବ, କୁଆଡେ ଗଲେ ମତେ ଡାକିବ, କିଏ କମେଣ୍ଟ କଲେ ମତେ କହିବ, ଆମ ପ୍ରେମ ଏକ ହୃଦୟ ଏକ।
ଆରେ ହେ, ତୁ ତା ବୟଫ୍ରେଣ୍ଡ ନୁହଁ ରେ,
ଆଉ
ତା କଲେଜ ପଢା ପାଞ୍ଚ ଛଅ ବର୍ଷ ପାଇଁ ତୁ ତା ସିକ୍ୟୁରିଟି ଗାର୍ଡ
ମାନେ।
ଆରେ ଏତିକି ବୁଝିପାରୁନୁ, ଛକି ଦେଖିକି ଦସ୍ତଖତ ମାରୁଛୁ? ଶୁଣୁ, ଏବେକା ଝିଅ ଭାରି ଚତୁରୀ, ଆଖିରେ ଖେଳ କରିବେ, ତୁମ ଭଳିଆ ବାଇଆ ଟୋକା ଥେଇ ଥେଇ ନାଚୁଥିବେ। ପାଠ ପଢା ଯେତେ ଦିନ ଢାଳି ଦେବେ ତନୁ ମନ, ସିନେମା ଦେଖିବା ବାହାରେ ବୁଲିବା ଚାଟ ଖାଲି ରାତି ଦିନ। ତୁମ ପାଠ ପଢା ଜିରୋ, ଖାଲି ମନେ ମନେ ତମେ ହିରୋ, ରେଜଲ୍ଟ ତାଙ୍କର 80%, ତମର ବେକଟା ସାର, ଏପଟେ ବାପାଙ୍କୁ ଡର, ତେଣେ ଝିଅ ହେଇଯିବ ପାର।
କଲେଜ ପିଲା ପ୍ରେମ ପାଗଲା, ପାଠ ପଢା ସରିଗଲେ ଖେଳ ସରିଲା। କଲେଜ ପିଲା ପ୍ରେମ ପାଗଲା, ପାଠ ପଢା ସରିଗଲେ ଖେଳ ସରିଲା।
ଓ ଭାଇନା,
ଓ
ତମେ ଠିକ କହିଲ, ପ୍ରେମ କରୁଥିଲି ହୃଦୟ ଦେଇକି ପଟି ମାରିଦେଲା ସିଏ, ପାଠ ସରିଗଲା ସିଏ ଚାଲିଗଲା, ମୋ ଦୁଃଖ ବୁଝିବ କିଏ? ତାକୁ କିଏ ଚାହିଁଦେଲେ ମୋ ଦିହରେ ନିଆଁ ଲାଗି ଯାଉଥିଲା, ଏବେ ଶୁଣୁଛି ମୋ ପରେ ସିଏ ଆଉ ଚାରିଟା ଖଣ୍ଡେ ବୟଫ୍ରେଣ୍ଡ ଚେଞ୍ଜ କରିସାରିଲାଣି।
ବାସ୍ ଏବେ ବୁଦ୍ଧି ଶିଖିଲୁ, ଆଖି ଫିଟିଲା, ଗୋଲେଇ ଛକ ଦେଖିଲୁ ଟି?
ହଁ ବା,
କଣ ମୋ ଧନ, ଟେନସନ ହନି। କ୍ଲାସ ଅଥବା ଟ୍ୟୁସନ କହି ଘରୁ ଇଏ ବାହାରି ଯିବେ, ଏକ୍ସଟ୍ରା ଡ୍ରେସ୍ଟେ ବ୍ୟାଗ୍ରେ ଥିବ ବାଟରେ ଚେଞ୍ଜ କରିବେ, ସେପଟେ ବି ଝିଅ ରେଡି ହେଇଥିବ ମୁହଁରେ ଗାମୁଛା ବାନ୍ଧି, ବାଇକ୍ରେ ବସି ପାର୍କକୁ ଉଡ଼ିବେ ଅଣ୍ଟାରେ ହାତକୁ ଛନ୍ଦି, ପାର୍କ ଖେଳ ମଜା ପ୍ରବଳ ଦୁନିଆକୁ ଭୁଲିଯିବେ, ଘରେ ପହଞ୍ଚିକି କ୍ଲାସ ଟେନସନ ବୋଉ ଆଗେ ବଖାଣିବେ, ବାପା ବୋଉ ବୁଝିଯିବେ, ମୁଣ୍ଡକୁ ଆଉଁସି ଦେବେ।
କଲେଜ ପିଲା ପ୍ରେମ ପାଗଲା, ପାଠ ପଢା ସରିଗଲେ ଖେଳ ସରିଲା। କଲେଜ ପିଲା ପ୍ରେମ ପାଗଲା, ପାଠ ପଢା ସରିଗଲେ ଖେଳ ସରିଲା।
ଭାଇନା,
ଓ
ସତ କଥା, ସିଏ ଘରେ ଯାଇ ସୁନା ଝିଅ ହେଇଯିବେ, ଆମେ ଏପଟେ ଲଭ ଟେନସନରେ ସିଗରେଟ ମଦରେ ଟେନସନ କମେଇବୁ, ସିଏ ଘରେ ଯାଇ ପାଠ ପଢିବେ, ରେଜଲ୍ଟ ତାଙ୍କର 85%, ଆମେ ଫେଲ। ତମେ ସିନା ହସୁଛ, ପାର୍କରେ ଯଦି ଲୋକାଲ ଟୋକା ହାବୁଡ଼ରେ ପଡିଗଲେ ବେଳା ଖରାପ, ଟଙ୍କା ଥିଲେ ନେଇଯିବେ, ପୁଣି ଗାର୍ଲଫ୍ରେଣ୍ଡର ଇଜ୍ଜତ ବଞ୍ଚେଇବାକୁ ଯାଇ ଖୋପା ବି ଖାଇପାର।
ଆଉ ନିଆଁ ଗିଳିଚ ଅଙ୍ଗାର ହଗନ୍ତନି କି? ଶୁଣୁ, ଫେସବୁକ୍ରୁ ଆରମ୍ଭ ପ୍ରେମ ପାର୍କରେ ହୁଏ ଶେଷ, ଫଟୋ କି ଭିଡିଓ ଯଦି ଚାଲିଗଲା ନିଜ ବାଟ ଦେଖି ଖସ। ପ୍ରେମର ଏଇ ଅବସ୍ଥା, ନାହିଁ କାହା ପରେ ଆସ୍ଥା, ବାଦାମ ପୁଡ଼ିଆ ଟାଇମ ପାସ୍ ବିଶ୍ୱାସଟା ଭାରି ଶସ୍ତା, ହୁଇସ୍କି ଗ୍ଲାସ୍ ଧରି ଟୋକା ହେଉଥିବେ ଝୁରି, ଝିଅର ସେପେଟେ ମ୍ୟାରେଜ ଫାଇନାଲ ଦି ଏଣ୍ଡ ହୁଏ ଷ୍ଟୋରି, ପୁଣି ମୋବାଇଲ ଧରି ଟୋକା ଖୋଜେ ନୂଆ ଛୋରି।
କଲେଜ ପିଲା ପ୍ରେମ ପାଗଲା, ପାଠ ପଢା ସରିଗଲେ ଖେଳ ସରିଲା। କଲେଜ ପିଲା ପ୍ରେମ ପାଗଲା, ପାଠ ପଢା ସରିଗଲେ ଖେଳ ସରିଲା।
ଆଜିର ଖଟିକୁ ଏଇଠି ରଖୁଛୁ, ପୁଣି ପରବର୍ତ୍ତୀ ଖଟିରେ ଦେଖା ହବ, ସେ ପର୍ଯ୍ୟନ୍ତ ଆମ ଚ୍ୟାନେଲ ପପୁ ପମ୍ପମ୍ କ୍ରିଏସନ୍ସକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କମେଣ୍ଟ ସେୟାର ଯାହା ଯାହା ଶିଖିଛନ୍ତି ସବୁ କରନ୍ତୁ। ନମସ୍କାର।